ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବରେ ଆଜି ସନ୍ଧ୍ୟାରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ସୌର୍ଯ୍ୟଯାତ୍ରାରେ ହେବେ ସାମିଲ। ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ହିନ୍ଦୀ ଭାଷାକୁ ବୈଷୟିକ ଓ କୃତ୍ରିମ ବୁଦ୍ଧିମତା ସହ ସଂଯୋଗ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହିନ୍ଦୀ ଦିବସ। ଏବଂ ରାଜ୍ୟରେ ଜାରି ରହିଛି ଶୀତର ଲହରୀ, 28 ସହରର ତାପମାତ୍ରା 10 ଡିଗ୍ରୀରୁ କମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ କରି ଆଜି ସନ୍ଧ୍ୟାରେ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ। ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ହେବାକୁ ଥିବା ସୌର୍ଯ୍ୟଯାତ୍ରାରେ ଅଂଶଗ୍ରହଣ କରିବେ। ଏହି ଯାତ୍ରାରେ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ହେବ, ଯାହା ବୀରତ୍ୱ ଏବଂ ବଳିଦାନକୁ ପ୍ରତିଫଳିତ କରିବ। ଏହି ଅବସରରେ ରାଜ୍ୟର ପ୍ରଭୁ ଲିଙ୍ଗରାଜ ମନ୍ଦିରରେ 1000 ଦୀପ ପ୍ରଜ୍ୱଳନ କରାଯାଇଛି। ଏହାସହ ସମସ୍ତ ଶୈବପୀଠରେ ମଧ୍ୟ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ୱଳନ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ସନ୍ଧ୍ୟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ମା ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ରିଭର ଫ୍ରଣ୍ଟଠାରେ ଇଲେକ୍ଟ୍ରିକ୍ ବସ୍ର ଉଦ୍ଘାଟନ, ବୁର୍ଲାସ୍ଥିତ ପିଏମ୍ସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 24 ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପ, ନୂତନ ଟ୍ରମା କେୟାର ବିଲ୍ଡିଂ ଭଳି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ଏକ ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ରଘୁନାଥପାଲିଠାରେ ଦୁର୍ଘଟଣାଗ୍ରସ୍ତ ଏହି ବିମାନରେ 9 ସିଟ୍ ଥିବାବେଳେ 6 ଜଣ ଯାତ୍ରୀ ଆହତ ହୋଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପୁରୀ ମ୍ୟୁନିସିପାଲିଟିର ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ବଣ୍ଟନ କରାଯାଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 500 ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେଇଛନ୍ତି। ଓଡ଼ିଶା ରାଜ୍ୟପାଳଙ୍କ ଆବାସ ଲୋକଭବନର ଉଦ୍ୟାନ ଆଜିଠାରୁ ସାଧାରଣ ଜନତାଙ୍କ ବୁଲିବା ପାଇଁ ଖୋଲାଯାଇଛି। ଜନସାଧାରଣ ଆସନ୍ତା 20 ପର୍ଯ୍ୟନ୍ତ ଅପରାହ୍ନ 2:30 ସନ୍ଧ୍ୟା 6:15 ପର୍ଯ୍ୟନ୍ତ ଉଦ୍ୟାନ ବୁଲିପାରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ସମୟରେ ଉଦ୍ୟାନ ବୁଲିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଶିଶିର ସରସ ମେଳା 2026 ଆରମ୍ଭ ହେବ। ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାସହ ଓଡ଼ିଶୀ, କୁଚିପୁଡ଼ି, ଭାରତନାଟ୍ୟମ୍, ବିହୁ, ଭାଙ୍ଗଡ଼ା, ମୋଗଲ ତାମସା, ଗୀତଗୋବିନ୍ଦ ତଥା ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟସୂଚୀ ରହିଛି। ମେଳା ଆସନ୍ତା 17 ଶନିବାର ପର୍ଯ୍ୟନ୍ତ ଚାଲିବ। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ହିନ୍ଦୀ ଭାଷାକୁ ବୈଷୟିକ ଓ କୃତ୍ରିମ ବୁଦ୍ଧିମତା ସହ ସଂଯୋଗ କରିବା। ହିନ୍ଦୀ ଭାଷା ସାଧାରଣ ଭାବରେ ସରଳ ସମୃଦ୍ଧ ଭାଷା ହୋଇଥିବାରୁ ବିଶ୍ୱର ସବୁଠାରୁ ଅଧିକ କୁହାଯାଉଥିବା 5 ଭାଷା ମଧ୍ୟରେ ହିନ୍ଦୀ ଭାଷା ସ୍ଥାନ ପାଇଛି। 1975 ଆଜିର ଦିନରେ ନାଗପୁରଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଭାରତ ସରକାର 2006 ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ 10 ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍ତି। ଭାରତ ବ୍ୟତୀତ ମରିସସ୍, ଫିଜି, ସୁରିନାମ, ଗୁଆନା, ତ୍ରିନିଦାଦ ଏବଂ ନେପାଳରେ ହିନ୍ଦୀ ଭାଷାକୁ କଥିତ ଭାଷା ଭାବରେ ବ୍ୟବହାର କରାଯାଇଥାଏ। ବିଶ୍ୱ ହିନ୍ଦୀ ଦିବସ ସମ୍ପର୍କରେ ଭାଷାବିତ୍ ଅନୁପ ଅଗ୍ରୱାଲ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
हिंदी को तकनीक और एआई से जोड़ने के कई लाभ हो सकते हैं। तकनीक और एआई के माध्यम से हिंदी भाषा को अधिक लोगों तक पहुंचाया जा सकता है। एआई के माध्यम से हिंदी में अधिक सामग्री तैयार की जा सकती है। हिंदी से अन्य भाषाओं में और अन्य भाषाओं से हिंदी में अनुवाद करना आसान हो सकता है। हिंदी में शिक्षा और ज्ञान को अधिक सुलभ बनाया जा सकता है। हिंदी को तकनीक और एआई से जोड़कर हमारी संस्कृति और परंपराओं को संरक्षित किया जा सकता है। नए व्यवसाय और रोजगार के अवसर पैदा हो सकते हैं। सरकारी सेवाओं को हिंदी में उपलब्ध कराने से लोगों को अधिक सुविधा हो सकती है। हिंदी की व्यापकता, हिंदी का प्रचार व्यापक हो सकता है।
ବିଦ୍ୟାଳୟକୁ ନିୟମିତ ଆସୁନଥିବା ଛାତ୍ରଛାତ୍ରୀଙ୍କ ଘରକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସପ୍ତାହେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ କର୍ତ୍ତୃପକ୍ଷ ପିଲାଙ୍କ ଘରକୁ ଗସ୍ତ କରି କାରଣ ପଚାରି ବୁଝିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ ସିଡିପିଓ ଏନ୍ଏସ୍ସି ଅଧିକାରୀ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣ ଶିକ୍ଷାର ଅଗ୍ରଗତି ପିଲାମାନେ କିଭଳି ନିୟମିତ ସ୍କୁଲକୁ ଯିବେ ମହିଳାଙ୍କ ଆର୍ଥିକ ସାମାଜିକ ଆଇନଗତ ଅଧିକାର ଉପରେ ଆଲୋଚନା କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଆସନ୍ତା 22 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ମହୋତ୍ସବରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନୀୟ ପ୍ରତିଭା ଏବଂ ସାଂସ୍କୃତିକ ଦଳଙ୍କ ଚୟନ 15 ଓ 16 ତାରିଖ ସକାଳ 10:00 ସମୟରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଆୟୋଜନ କରାଯିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଏକାମ୍ରକାନନଠାରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ 2026 ଉଦ୍ଘାଟିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ପୁଷ୍ପ ସଜ୍ଜିତ ପ୍ରବେଶ ଦ୍ୱାର ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଆସୁଥିବା ଦର୍ଶକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ଏଥିସହ ଅତ୍ୟାଧୁନିକ ଟିସୁ କଲ୍ଚର ଲାବୋରେଟୋରୀରେ ବିଭିନ୍ନ ଗଛର ବଂଶବୃଦ୍ଧି କରାଯାଉଥିବା ଏହା ରାଜ୍ୟର ପରିବେଶ ସୁରକ୍ଷା ଓ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାୟଗଡ଼ା ଜିଲ୍ଲାସ୍ତରୀୟ 77ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ କାର୍ଯ୍ୟସୂଚୀ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରୁ ଅନୁଗୁଳ ଏବଂ ଢେଙ୍କାନାଳ ବଜାରକୁ ବରକୋଳି ପାଇଁ ଏକ ବଜାର ସଂଯୋଗ ସ୍ଥାପନ କରି ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପଦକ୍ଷେପ ଦ୍ୱାରା ଚାଷୀମାନଙ୍କ ପାଇଁ 25% ଅଧିକ ମୂଲ୍ୟପ୍ରାପ୍ତି ହୋଇପାରିଛି। ଏହି ବଜାର ସଂଯୋଗୀକରଣ ବରକୋଳିର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ସହ ଚାଷୀମାନଙ୍କୁ ନୂତନ ଆତ୍ମବିଶ୍ୱାସ ଏବଂ ଉନ୍ନତ ଜୀବିକା ପ୍ରଦାନ ସହ ସଶକ୍ତ କରିଛି। କଟକ ବାଲିଯାତ୍ରା ପଡ଼ିଆରେ କୃଷକମାନଙ୍କ ସକ୍ରିୟ ଭାଗିଦାରୀରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାର ଆଜି ତୃତୀୟ ଦିବସ। ମେଳାରେ ଜିଲ୍ଲାସ୍ତରୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ ସହ ବିଭିନ୍ନ ବ୍ଲକରୁ 300ରୁ ଉର୍ଦ୍ଧ ଚାଷୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଢେଙ୍କାନାଳସ୍ଥିତ ସମବାୟ ଭବନ ପରିସରରେ ଆନ୍ତର୍ଜାତିକ ସମବାୟ ବର୍ଷର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଉପନିବନ୍ଧକ ଉମାଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି ସମବାୟ ଅସ୍ମିତାର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲା ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ତୃତୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଯୋଗଦେଇ ମେଳାର ଉଦ୍ଦେଶ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇ ପ୍ରାଣୀପାଳକ ଓ ମତ୍ସ୍ୟଚାଷୀମାନଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରବି ଋତୁ 2025-26 ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଓ ବିଭିନ୍ନ ପ୍ରୋହାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଟାପଲ୍ଲୀ ଗ୍ରାମରେ ବାଲ୍ୟ ବିବାହ ଦୂରୀକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ସମ୍ପର୍କିତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ଦୁର୍ଘଟଣା ହ୍ରାସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମରେ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକଠାରେ ପ୍ରଥମ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗଦେଇ ମହୋତ୍ସବ ଅଞ୍ଚଳର ଐତିହ୍ୟ କଳାକୁ ବଞ୍ଚାଇ ରଖିବାର ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ। ନୟାଗଡ଼ ଜିଲ୍ଲା ରଣପୁର ସହରର ବାଘ ସାମନ୍ତ ପଡ଼ିଆରେ ଚାଲିଥିବା ଅର୍ଜୁନ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟକ ସୁରମା ପାଢ଼ୀ ମହୋତ୍ସବରେ ଯୋଗଦେଇ କହିଛନ୍ତି ରଣପୁର ଗଡ଼ଜାତ ଅଞ୍ଚଳର ଶହୀଦ ରଘୁ ଦିବାକରଙ୍କ ବୀରତ୍ୱର ଗାଥା ସମସ୍ତଙ୍କୁ ପ୍ରେରଣା ଦେଇଆସୁଛି। ଇଂରେଜ ଶାସନ ବିରୁଦ୍ଧରେ ଐତିହାସିକ ପ୍ରଜାମେଳି ଆନ୍ଦୋଳନର କେନ୍ଦ୍ରସ୍ଥଳ ଏହି ମାଟି ସ୍ୱାଧୀନତା ଓ ସ୍ୱାଭିମାନର ପରିଚୟ ବହନ କରୁଛି ବୋଲି କହିଛନ୍ତି। ପାଣିପାଗ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ରାଜ୍ୟର 28ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। ସମାଚାର ଶେଷ ପୂର୍ବରୁ ପୁଣିଥରେ ମୁଖ୍ୟ ସମ୍ବାଦ। ସୋମନାଥ ସ୍ୱାଭିମାନ ପର୍ବରେ ଆଜି ସନ୍ଧ୍ୟାରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ଶୌର୍ଯ୍ୟଯାତ୍ରାରେ ହେବେ ସାମିଲ। ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ହିନ୍ଦୀ ଭାଷାକୁ ବୈଷୟିକ ଓ କୃତ୍ରିମ ବୁଦ୍ଧିମତା ସହ ସଂଯୋଗ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହିନ୍ଦୀ ଦିବସ। ଏବଂ ରାଜ୍ୟରେ ଜାରି ରହିଛି ଶୀତର ଲହରୀ, 28ଟି ସହରର ତାପମାତ୍ରା 10 ଡିଗ୍ରୀରୁ କମ୍। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।